ଓମ୍ ଶାନ୍ତି। ଆଜି 16 ଫେବୃଆରୀ 2025। ଆଜିର ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି ତାରିଖ 2 ଫେବୃଆରୀ 2004। ମୁରଲୀର ହେଡିଂ, ପୂର୍ବଜ ଏବଂ ପୂଜ୍ୟ ସ୍ୱରୂପର ସମ୍ମାନରେ ରହି ବିଶ୍ୱର ପ୍ରତ୍ୟେକ ଆତ୍ମାଙ୍କର ପାଳନା କର, ଆଶୀର୍ବାଦ ଦିଅ, ଆଶୀର୍ବାଦ ନିଅ। ପୂର୍ବଜ ଏବଂ ପୂଜ୍ୟ ସ୍ୱରୂପର ସମ୍ମାନରେ ରହି ବିଶ୍ୱର ପ୍ରତ୍ୟେକ ଆତ୍ମାଙ୍କର ପାଳନା କର, ଆଶୀର୍ବାଦ ଦିଅ, ଆଶୀର୍ବାଦ ନିଅ। ଆଜି ବାପଦାଦା ନିଜର ଚାରିଆଡ଼ର ସର୍ବଶ୍ରେଷ୍ଠ ପିଲାମାନଙ୍କୁ ଦେଖୁଛନ୍ତି। ପ୍ରତ୍ୟେକ ସନ୍ତାନ ପୂର୍ବଜ ମଧ୍ୟ ଅଟ ଏବଂ ପୂଜ୍ୟ ମଧ୍ୟ। ସେଥିପାଇଁ ଏହି ସୃଷ୍ଟିରୂପୀ କଳ୍ପ ବୃକ୍ଷର ତୁମେମାନେ ମୂଳ ମଧ୍ୟ ଅଟ ଏବଂ କାଣ୍ଡ ମଧ୍ୟ ଅଟ। ତେବେ କାଣ୍ଡର ସମ୍ପର୍କ ସାରା ବୃକ୍ଷର ଶାଖା ପ୍ରଶାଖା ସହିତ ଏବଂ ପତ୍ର ସହିତ ସ୍ୱତଃ ହିଁ ରହିଥାଏ। ତେଣୁ ସମସ୍ତେ ନିଜକୁ ଏହିଭଳି ଶ୍ରେଷ୍ଠ ଆତ୍ମା, ସାରା ବୃକ୍ଷର ପୂର୍ବଜ ଆତ୍ମା ବୋଲି ଭାବୁଛ? ଯେପରି ବ୍ରହ୍ମାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା କୁହାଯାଉଛି, ସେହିପରି ତାଙ୍କର ସାଥୀ ହିସାବରେ ତୁମେମାନେ ମଧ୍ୟ ମାଷ୍ଟର ଆଦିପିତା ଅଟ। ତେବେ ପୂର୍ବଜ ଆତ୍ମାମାନଙ୍କର କେତେ ସମାନ ରହିଛି ସେହି ନିଶାରେ ରହୁଛ ତ? ସାରା ବିଶ୍ୱର ଆତ୍ମାମାନଙ୍କ ଭିତରେ ଚାହେଁ ଯେକୌଣସି ଧର୍ମର ଆତ୍ମା ହୋଇଥାଉ ନା କାହିଁକି, କିନ୍ତୁ ସର୍ବ ଆତ୍ମାମାନଙ୍କର ତୁମେମାନେ ବୃକ୍ଷର କାଣ୍ଡ ରୂପରେ ଆଧାର ମୂରତ ତଥା ପୂର୍ବଜ ଅଟ, ଏବଂ ପୂର୍ବଜ ହୋଇଥିବା କାରଣରୁ ପୂଜ୍ୟ ମଧ୍ୟ ଅଟ। ତେଣୁ ପୂର୍ବଜ ଆତ୍ମାମାନଙ୍କ ଦ୍ୱାରା ପ୍ରତ୍ୟେକ ଆତ୍ମାଙ୍କୁ ସ୍ୱତଃ ହିଁ ସକାଶ ଅର୍ଥାତ୍ ଶକ୍ତି ମିଳିଥାଏ। ଯେପରି କୌଣସି ବୃକ୍ଷକୁ ତାର କାଣ୍ଡ ଦ୍ୱାରା ଏବଂ ମୂଳ ବା ଚେର ଦ୍ୱାରା ଶେଷ ପତ୍ରକୁ ମଧ୍ୟ ଭୋଜନ ରୂପୀ ସକାଶ ମିଳିଥାଏ, ସେହିପରି ତୁମଭଳି ପୂର୍ବଜମାନଙ୍କର ମଧ୍ୟ କାର୍ଯ୍ୟ କ'ଣ ହେବା ଦରକାର? ପୂର୍ବଜମାନଙ୍କର କାର୍ଯ୍ୟ ହେଲା ସମସ୍ତଙ୍କର ପାଳନା କରିବା। ଲୌକିକ ହିସାବରେ ମଧ୍ୟ ଦେଖ, ପୂର୍ବଜମାନଙ୍କ ଦ୍ୱାରା ହିଁ ଚାହେଁ ଶାରୀରିକ ଶକ୍ତିର ପାଳନା ହେଉ, ଯାହାକି ଭୋଜନ ଦ୍ୱାରା ବା ପାଠପଢ଼ା ଦ୍ୱାରା ଶକ୍ତି ଭରିବାର ପାଳନା ହୋଇଥାଏ। ତେଣୁ ତୁମେ ପୂର୍ବଜ ଆତ୍ମାମାନଙ୍କୁ ବାବାଙ୍କ ଦ୍ୱାରା ମିଳିଥିବା ଶକ୍ତିଗୁଡ଼ିକ ଦ୍ୱାରା ସର୍ବ ଆତ୍ମାମାନଙ୍କର ପାଳନା କରିବାକୁ ହେବ। ଆଜିକାଲିର ସମୟ ଅନୁସାରେ ସର୍ବ ଆତ୍ମାମାନଙ୍କୁ ସର୍ବଶକ୍ତିର ପାଳନା ଦେବାର ଆବଶ୍ୟକତା ରହିଛି। ତୁମେମାନେ ତ ଜାଣିଛ ଯେ ଆଜିକାଲି ଆତ୍ମାମାନଙ୍କ ଭିତରେ ଦୁଃଖ ଅଶାନ୍ତି ଭରି ରହିଛି। ତେଣୁ ତୁମେ ପୂର୍ବଜ ଏବଂ ପୂଜ୍ୟ ଆତ୍ମାମାନଙ୍କୁ ନିଜର ବଂଶାବଳୀମାନଙ୍କ ଉପରେ କ'ଣ ଦୟା ଆସୁନାହିଁ? ଯେପରି ଦୁନିଆରେ ଯଦି କୌଣସି ବିଶେଷ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ, ତେବେ ବିଶେଷ ରୂପରେ ମିଲିଟାରୀ ବା ପୁଲିସ ବାହିନୀ ମଧ୍ୟ ସଜାଗ ହୋଇଯାଆନ୍ତି। ସେହିପରି ଆଜିକାଲିର ବାତାବରଣ ଅନୁସାରେ ତୁମେ ପୂର୍ବଜ ଆତ୍ମାମାନେ ମଧ୍ୟ ବିଶେଷ ସେବା ଅର୍ଥେ ନିଜକୁ ମନେ କରୁଛ ତ? ଆମେ ସାରା ବିଶ୍ୱର ଆତ୍ମାମାନଙ୍କର ନିମିତ୍ତ ଅଟୁ, ଏହି ସ୍ମୃତି ରହୁଛି ତ? ସାରା ବିଶ୍ୱର ଆତ୍ମାମାନଙ୍କୁ ଆଜି ତୁମମାନଙ୍କର ସକାଶର ଆବଶ୍ୟକତା ରହିଛି। ଏହିଭଳି ବେହଦ ବିଶ୍ୱର ପୂର୍ବଜ ଆତ୍ମା ବୋଲି ନିଜକୁ ଅନୁଭବ କରୁଛ? ବିଶ୍ୱର ସେବା ମନେ ପଡୁଛି ନା କେବଳ ନିଜର ସେଣ୍ଟରର ସେବା ମନେ ପଡୁଛି? ଆଜି ସର୍ବ ଆତ୍ମାମାନେ ତୁମେ ପୂର୍ବଜ ଆତ୍ମାମାନଙ୍କୁ ହିଁ ଡାକୁଛନ୍ତି। ପ୍ରତ୍ୟେକ ଆତ୍ମା ନିଜ ନିଜର ଭିନ୍ନ ଭିନ୍ନ ଦେବୀମାନଙ୍କୁ ବା ଦେବତାମାନଙ୍କୁ ଡାକୁଛନ୍ତି। ଆପଣ ଆସନ୍ତୁ, ଆମକୁ କ୍ଷମା କରିଦିଅନ୍ତୁ ଏବଂ କୃପା କରନ୍ତୁ। ତେଣୁ ଭକ୍ତମାନଙ୍କର ଡାକରା ଶୁଭୁଛି ତ? କ'ଣ ଶୁଭୁଛି ନା ନାହିଁ? ତେବେ ସେ ଯେଉଁ ଧର୍ମର ଆତ୍ମା ହୋଇଥାନ୍ତୁ ନା କାହିଁକି, ଯେତେବେଳେ ସେମାନଙ୍କ ସହିତ ମିଶୁଛ ନିଜକୁ ସର୍ବ ଆତ୍ମାମାନଙ୍କର ପୂର୍ବଜ ମନେ କରି ମିଶୁଛ ତ? କ'ଣ ଏଭଳି ଅନୁଭବ ହେଉଛି ଯେ ଏମାନେ ତ ଆମେ ପୂର୍ବଜ ଆତ୍ମାମାନଙ୍କର ହିଁ ଶାଖା ପ୍ରଶାଖା ଅଟନ୍ତି? ସେମାନଙ୍କୁ ମଧ୍ୟ ସକାଶ ଦେବା ବାଲା ତୁମେ ପୂର୍ବଜ ଆତ୍ମା ଅଟ। ନିଜର କଳ୍ପ ବୃକ୍ଷର ଚିତ୍ରକୁ ସମ୍ମୁଖକୁ ଆଣ, ନିଜକୁ ଦେଖ, ତୁମର ସ୍ଥାନ କେଉଁଠି? ମୂଳରେ ମଧ୍ୟ ତୁମେମାନେ ଅଛ ଏବଂ କାଣ୍ଡ ମଧ୍ୟ ତୁମେମାନେ ହିଁ ଅଟ। ଏହା ସହିତ ପରମଧାମରେ ମଧ୍ୟ ଦେଖ, ତୁମେ ପୂର୍ବଜ ଆତ୍ମାମାନଙ୍କର ସ୍ଥାନ ବାବାଙ୍କ ସହିତ ପାଖାପାଖି ହିଁ ରହିଛି, ଏହା ତ ଜାଣିଛ ନା? ଯଦି ଏହି ନିଶାରେ ରହି ଯେକୌଣସି ଧର୍ମର ଆତ୍ମା ସହିତ ମିଶୁଛ, ତେବେ ସେମାନେ ତୁମକୁ ଆପଣାର ମନେ କରୁଛନ୍ତି ଏବଂ ସେହି ଦୃଷ୍ଟିରେ ଦେଖୁଛନ୍ତି। ଯଦି ସେହିଭଳି ପୂର୍ବଜ ପଣିଆର ନିଶାରେ ସ୍ମୃତିରେ, ମନୋବୃତ୍ତିରେ ବା ଦୃଷ୍ଟିର ସହିତ ମିଶୁଛ, ତେବେ ସେମାନଙ୍କୁ ମଧ୍ୟ ନିଜର ପଣିଆର ଆଭାସ ହେଉଛି, କାହିଁକି ନା ତୁମେ ସମସ୍ତଙ୍କର ପୂର୍ବଜ ଅଟ, ସମସ୍ତଙ୍କର ଅଟ। ଏହି ସ୍ମୃତିରେ ସେବା କରିବା ଦ୍ୱାରା ପ୍ରତ୍ୟେକ ଆତ୍ମା ଅନୁଭବ କରିବେ ଯେ ଏମାନେ ଆମର ପୂର୍ବଜ ହିଁ ଏବଂ ଇଷ୍ଟ ହିଁ ଅଟନ୍ତି, ଯିଏକି ପୁନର୍ବାର ଆମକୁ ମିଳିଗଲେ। ପୁଣି ପୂଜ୍ୟ ହେବାରେ ମଧ୍ୟ ଦେଖ କେତେ ବଡ଼ ପୂଜା ହେଉଛି। କୌଣସି ବି ଧର୍ମାତ୍ମାମାନଙ୍କର ବା ମହାନ ଆତ୍ମାମାନଙ୍କର ତୁମ ଦେବୀ ଦେବତାମାନଙ୍କ ଭଳି ବିଧିପୂର୍ବକ ପୂଜା ହେଉନାହିଁ। ସେମାନେ ମଧ୍ୟ ପୂଜ୍ୟ ହେଉଛନ୍ତି, କିନ୍ତୁ ତୁମମାନଙ୍କ ଭଳି ବିଧିପୂର୍ବକ ପୂଜା ହେଉନାହିଁ। ଗାୟନରେ ମଧ୍ୟ କେତେ ବିଧିପୂର୍ବକ କୀର୍ତ୍ତନ କରୁଛନ୍ତି, ଅର୍ଥାତ୍ କେତେ ଗାନ କରୁଛନ୍ତି ଏବଂ ଆରତୀ କରୁଛନ୍ତି, ତେବେ ଏହିଭଳି ପୂଜ୍ୟ ମଧ୍ୟ ତୁମେ ପୂର୍ବଜ ଆତ୍ମାମାନେ ହିଁ ହେଉଛ। ତେଣୁ ନିଜକୁ ଏଇଭଳି ମନେ କରୁଛ ତ, ଏଇଭଳି ନିଶା ଅଛି ତ, କ'ଣ କହୁଛ? ଯେଉଁମାନେ ଭାବୁଛନ୍ତି ଆମେ ପୂର୍ବଜ ଆତ୍ମା ଏବଂ ସେହି ନିଶାରେ ଏବଂ ସ୍ମୃତିରେ ରହୁଛନ୍ତି, ସେମାନେ ହାତ ଉଠାଅ। କ'ଣ ନିଶା ରହୁଛି ତ? ଆଚ୍ଛା, ତେବେ ନିଶା ରହୁଛି, ଏଥିରେ ହାତ ଉଠାଇଲ, ବହୁତ ଭଲ କଥା। ଏବେ ଦ୍ୱିତୀୟ ପ୍ରଶ୍ନଟି କ'ଣ ହୋଇଥିବ? ସବୁବେଳେ ନିଶା ରହୁଛି କାହିଁକି ନା ବାପଦାଦା ସବୁ ପିଲାମାନଙ୍କୁ ସର୍ବପ୍ରାପ୍ତିରେ ଅବିନାଶୀ ଦେଖିବାକୁ ଚାହୁଁଛନ୍ତି, କେବେ କେବେ ନୁହେଁ। କାହିଁକି ଜାଣିଛ? ଏହାର ଉତ୍ତର ମଧ୍ୟ ବହୁତ ଚତୁରତା ପୂର୍ବକ ଦେଉଛନ୍ତି। କ'ଣ କହୁଛନ୍ତି ଜାଣିଛ? ରହୁଛୁ ତ। ଆଚ୍ଛା, ତେବେ ରହୁଛ। ତାପରେ ଧୀରେ ଧୀରେ କହୁଛନ୍ତି, ଟିକିଏ କେବେ କେବେ ହୋଇଯାଉଛି। ଦେଖ, ବାବା ମଧ୍ୟ ଅବିନାଶୀ, ତୁମେ ଆତ୍ମାମାନେ ମଧ୍ୟ ଅବିନାଶୀ, ପ୍ରାପ୍ତିଗୁଡ଼ିକ ମଧ୍ୟ ଅବିନାଶୀ ଏବଂ ଜ୍ଞାନ ମଧ୍ୟ ଅବିନାଶୀ, ପରମାତ୍ମାଙ୍କ ଦ୍ୱାରା ଅବିନାଶୀ ଅଟେ। ତେଣୁ ଧାରଣା ମଧ୍ୟ କେଉଁଭଳି ହେବା ଦରକାର? ଅବିନାଶୀ ହେବା ଦରକାର ନା କେବେ କେବେ ହେବା ଦରକାର? ବାପଦାଦା, ବର୍ତ୍ତମାନ ସବୁ ପିଲାମାନଙ୍କୁ ସମୟ ଏବଂ ପରିସ୍ଥିତି ଅନୁସାରେ ବେହଦର ସେବାରେ ସର୍ବଦା ବ୍ୟସ୍ତ ରହିବାର ଦେଖିବାକୁ ଚାହୁଁଛନ୍ତି। କାହିଁକି ନା ସେବାରେ ବ୍ୟସ୍ତ ରହିବା କାରଣରୁ ଅନେକ ପ୍ରକାରର ହଲଚଲରୁ ସୁରକ୍ଷିତ ରହିଯାଉଛ, କିନ୍ତୁ ଯେତେବେଳେ ବି କୌଣସି ସେବା କରୁଛ ବା ସେବାର ଯୋଜନା କରୁଛ ବା ଯୋଜନା ଅନୁସାରେ କର୍ମ ମଧ୍ୟ କରୁଛ ଏବଂ ସେଥିରେ ସଫଳତା ମଧ୍ୟ ମିଳୁଛି, କିନ୍ତୁ ବାପଦାଦା ଚାହୁଁଛନ୍ତି ଯେ ଏକା ସମୟରେ ତିନି ପ୍ରକାରର ସେବା ଏକାଠି ହେବା ଦରକାର। କେବଳ ବାଣୀ ସେବା ନ ହେଉ, ସଂକଳ୍ପ ଦ୍ୱାରା ମଧ୍ୟ ହେଉ ଏବଂ କର୍ମଣା ଅର୍ଥାତ୍ ସମ୍ବନ୍ଧ ସମ୍ପର୍କରେ ଆସିବା ସମୟରେ ମଧ୍ୟ ସେବା ହେଉ। ବାଣୀ, ସମ୍ବନ୍ଧ, ସମ୍ପର୍କ ଏବଂ କର୍ମଣା, ସର୍ବଦା ସେବାର ଭାବ ଏବଂ ସେବାର ଭାବନା ରହୁ। ବର୍ତ୍ତମାନ ସମୟରେ କିନ୍ତୁ ବାଣୀ ଦ୍ୱାରା ସେବା କରିବାର ପରିମାଣ ଅଧିକ ଅଟେ। ମାନସିକ ସେବା ମଧ୍ୟ କରୁଛ, କିନ୍ତୁ ବାଣୀ ଦ୍ୱାରା ସେବାର ମାତ୍ରା ଅଧିକ ଅଟେ। ତେଣୁ ଗୋଟିଏ ସମୟରେ ତିନି ପ୍ରକାରର ସେବା ଏକାଠି ହେବା ଦ୍ୱାରା ସେବାରେ ସଫଳତା ମଧ୍ୟ ଅଧିକ ମିଳିବ। ବାପଦାଦା ସମାଚାର ଶୁଣିଛନ୍ତି ଯେ ଏହି ଗ୍ରୁପରେ ମଧ୍ୟ ଭିନ୍ନ ଭିନ୍ନ ବର୍ଗର ପିଲାମାନେ ଆସିଛନ୍ତି ଏବଂ ଭଲ ଭଲ ସେବାର ଯୋଜନା ସବୁ କରୁଛନ୍ତି। ଭଲ ସେବା ତ କରୁଛ, କିନ୍ତୁ ତିନି ପ୍ରକାରର ସେବା ଏକାଠି ହେବା ଦ୍ୱାରା ସେବାର ଗତିରେ ଅଧିକ ବୃଦ୍ଧି ହୋଇଯିବ। ଏବେ ତ ଚାରିଆଡୁ ସବୁ ପିଲାମାନେ ଆସି ପହଞ୍ଚିଗଲେଣି। ଏହା ଦେଖି ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି। ନୂଆ ନୂଆ ପିଲାମାନେ ଉମଙ୍ଗ ଉତ୍ସାହର ସହିତ ଆସି ପହଞ୍ଚି ଯାଉଛନ୍ତି। ଏବେ ବାପଦାଦା ସବୁ ପିଲାଙ୍କୁ ସଦା ନିର୍ବିଘ୍ନ ସ୍ୱରୂପରେ ଦେଖିବାକୁ ଚାହୁଁଛନ୍ତି। କାହିଁକି ଜାଣିଛ? ଯଦି ତୁମେ ନିମିତ୍ତ ହୋଇଥିବା ଆତ୍ମାମାନେ ନିର୍ବିଘ୍ନ ସ୍ଥିତିରେ ସ୍ଥିତ ରହିବ, ତେବେ ଯାଇ ବିଶ୍ୱର ଆତ୍ମାମାନଙ୍କୁ ସର୍ବସମସ୍ୟାଗୁଡ଼ିକରୁ ନିର୍ବିଘ୍ନ କରିପାରିବ। ଏଥିପାଇଁ ବିଶେଷ କରି ଦୁଇଟି କଥା ଉପରେ ଅଧିକ ଗୁରୁତ୍ୱ ଦିଅ। ଯଦିଓ ତାହା କରୁଛ, କିନ୍ତୁ ଏବେ ଆହୁରି ଅଧିକ ଗୁରୁତ୍ୱ ଦିଅ। ଗୋଟିଏ ହେଲା, ପ୍ରତ୍ୟେକ ଆତ୍ମାଙ୍କୁ ଆତ୍ମିକ ଦୃଷ୍ଟିରେ ଦେଖ, ଆତ୍ମାର ମୂଳ ସଂସ୍କାରର ସ୍ୱରୂପରେ ଦେଖ। ଚାହେ ଯେଉଁଭଳି ସଂସ୍କାରର ଆତ୍ମା ହୋଇଥାଉ, କିନ୍ତୁ ତୁମମାନଙ୍କର ପ୍ରତ୍ୟେକ ଆତ୍ମା ପ୍ରତି ଶୁଭ ଭାବନା, ଶୁଭ କାମନା, ପରିବର୍ତ୍ତନର ଶ୍ରେଷ୍ଠ ଭାବନା ସେମାନଙ୍କର ସଂସ୍କାରକୁ କିଛି ସମୟ ପାଇଁ ପରିବର୍ତ୍ତନ କରିପାରିବ। ତେଣୁ ନିଜର ଆତ୍ମିକ ଭାବକୁ ଏବେ ଜାଗ୍ରତ କର। ଯେପରି ଆରମ୍ଭ ସମୟରେ ଦେଖିଥିଲ, ସଂଗଠନ ଭିତରେ ରହି ଆତ୍ମିକ ଦୃଷ୍ଟି, ଆତ୍ମିକ ବୃତ୍ତି, ଆତ୍ମା ଆତ୍ମା ସହିତ ମିଶୁଛି, କଥା ହେଉଛି, ଏଇଭଳି ଦୃଷ୍ଟି ରଖିବା ଦ୍ୱାରା ପିଲାମାନଙ୍କର ମୂଳଦୁଆ କେତେ ପକ୍କା ହୋଇଗଲା। ଏବେ ସେବାର ବିସ୍ତାର ଭିତରେ ସେବାର ବିସ୍ତାରର ସମ୍ବନ୍ଧରେ ଆତ୍ମିକ ଭାବ ରଖି ଚାଲିବା, କଥା କହିବା, ସମ୍ପର୍କରେ ଆସିବା ସୁପ୍ତ ହୋଇଯାଇଛି, ସମାପ୍ତ ହୋଇନାହିଁ କିନ୍ତୁ ସୁପ୍ତ ହୋଇଯାଇଛି। ତେବେ ଆତ୍ମିକ ସୋମାନ ହିଁ ଆତ୍ମାକୁ ସହଜରେ ସଫଳତା ପ୍ରାପ୍ତ କରାଇଥାଏ। କାହିଁକି ନା ତୁମେ ସବୁ କେଉଁଭଳି ଆତ୍ମାମାନେ ଏଠାରେ ଏକାଠି ହୋଇଛ? ସେହି କଳ୍ପ ପୂର୍ବର ଦେବାତ୍ମାମାନେ, ବ୍ରାହ୍ମଣ ଆତ୍ମାମାନେ ହିଁ ଏଠାରେ ଏକାଠି ହୋଇଛ। ତେବେ ବ୍ରାହ୍ମଣ ଆତ୍ମା ରୂପରେ ମଧ୍ୟ ସମସ୍ତେ ଶ୍ରେଷ୍ଠ ଆତ୍ମା ଅଟ, ଦେବାତ୍ମା ହିସାବରେ ମଧ୍ୟ ସମସ୍ତେ ଶ୍ରେଷ୍ଠ ଆତ୍ମା ଅଟ। ତେଣୁ ସେହି ସ୍ୱରୂପରେ ରହି ସମସ୍ତଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ଆସ। ସବୁ ସମୟରେ ଚେକ୍ କର ଯେ ମୋ ଭଳି ଦେବାତ୍ମା ବା ବ୍ରାହ୍ମଣ ଆତ୍ମାର ଶ୍ରେଷ୍ଠ କର୍ତ୍ତବ୍ୟ ଏବଂ ଶ୍ରେଷ୍ଠ ସେବା କ'ଣ? ଆଶୀର୍ବାଦ ଦେବା ଏବଂ ଆଶୀର୍ବାଦ ନେବା। ତୁମମାନଙ୍କର ଜଡ଼ଚିତ୍ର କେଉଁ ସେବା କରୁଛି? ଯେପରି ବି ଆତ୍ମା ହୋଇଥାଉ ନା କାହିଁକି, ସେ ଆଶୀର୍ବାଦ ନେବା ପାଇଁ ହିଁ ଯାଇଥାଏ ଏବଂ ଆଶୀର୍ବାଦ ନେଇ ଆସିଥାଏ। ଅନ୍ୟ କୌଣସି ପୁରୁଷାର୍ଥ କରିବାକୁ ଯଦି ମେହନତ ଲାଗୁଛି, ତେବେ ସବୁଠାରୁ ସହଜ ପୁରୁଷାର୍ଥ ହେଲା ସାରା ଦିନ ଦୃଷ୍ଟି ଦ୍ୱାରା, ବୃତ୍ତି ଦ୍ୱାରା, ବାଣୀ ଦ୍ୱାରା ଏବଂ ଭାବନା ଦ୍ୱାରା ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ। ତୁମମାନଙ୍କର ଉପାଧି ତଥା ବରଦାନ ହିଁ ହେଉଛି ମହାଦାନୀ। ସେବା କରିବା ସମୟରେ, କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହିତ ସମ୍ବନ୍ଧ ସମ୍ପର୍କରେ ଆସିବାରେ କେବଳ ଏହି କାର୍ଯ୍ୟ କର, ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ। ଏହା କ'ଣ ମୁସ୍କିଲ ଅଟେ କି ନା ସହଜ ଅଟେ? ଯେଉଁମାନେ ଭାବୁଛନ୍ତି ସହଜ ଅଟେ, ସେମାନେ ହାତ ଉଠାଅ। ଯଦି କେହି ତୁମକୁ ବିରୋଧ କରୁଛି, ତେବେ ବି ତାକୁ ଆଶୀର୍ବାଦ ଦେଇପାରିବ ତ? କ'ଣ କହୁଛ? ଏତିକି ଆଶୀର୍ବାଦର ଷ୍ଟକ୍ ତୁମ ପାଖରେ ଅଛି ତ, ତେବେ ବିରୋଧ ତ ନିଶ୍ଚିତ ହେବ, କାହିଁକି ନା ବିରୋଧ ଅର୍ଥାତ୍ ଅପୋଜିସନ୍ ହିଁ ତୁମମାନଙ୍କୁ ତୁମର ପୋଜିସନରେ ଅର୍ଥାତ୍ ଯଥାର୍ଥ ପଦରେ ପହଞ୍ଚାଇ ଦେବ। ଦେଖ, ସବୁଠାରୁ ଅଧିକ ଅପୋଜିସନ୍ ବ୍ରହ୍ମା ବାବାଙ୍କ ପ୍ରତି ହୋଇଥିଲା ନା, ଏବଂ ନମ୍ବର ୱାନ୍ ପୋଜିସନ୍ ମଧ୍ୟ କିଏ ପାଇଲା? ବ୍ରହ୍ମା ହିଁ ପାଇଲେ ନା। ତେଣୁ ଯାହା ବି ହୋଇଯାଉ, କିନ୍ତୁ ମୋତେ ବ୍ରହ୍ମା ବାବାଙ୍କ ଭଳି ସମସ୍ତଙ୍କୁ ଆଶୀର୍ବାଦ ଦେବାର ଅଛି। କ'ଣ ବ୍ରହ୍ମା ବାବାଙ୍କ ସାମ୍ନାରେ ବ୍ୟର୍ଥ କହିବା ବାଲା ବ୍ୟର୍ଥ କରିବା ବାଲା ନଥିଲେ? କିନ୍ତୁ ବ୍ରହ୍ମା ବାବା ସେମାନଙ୍କୁ ମଧ୍ୟ ଆଶୀର୍ବାଦ ଅର୍ଥାତ୍ ଦୁଆ ଦେଇଥିଲେ ଏବଂ ଦୁଆ ନେଇଥିଲେ, ସମାହିତ କରିବାର ଶକ୍ତିକୁ ଧାରଣ କରିଥିଲେ। କହୁଥିଲେ, ଏବେ ତ ଛୋଟ ପିଲା ଅଛି, ଆଗକୁ ନିଶ୍ଚିତ ବଦଳିଯିବ। ସେହିପରି ତୁମେମାନେ ମଧ୍ୟ ସମସ୍ତଙ୍କ ପ୍ରତି ଏଇଭଳି ଦୃଷ୍ଟିବୃତ୍ତି ରଖ। ଇଏ କଳ୍ପ ପୂର୍ବର ଆମରି ପରିବାରର ଆତ୍ମା, ବ୍ରାହ୍ମଣ ପରିବାରର ଆତ୍ମା। ତେଣୁ ପ୍ରଥମେ ମୁଁ ପରିବର୍ତ୍ତନ ହୋଇ ଏହାକୁ ମଧ୍ୟ ପରିବର୍ତ୍ତନ କରିବି। ଇଏ ବଦଳିଲେ ଯାଇ ମୁଁ ବଦଳିବି, ଏହା ନୁହେଁ, ମୋତେ ହିଁ ପରିବର୍ତ୍ତନ ହେବାକୁ ପଡ଼ିବ ଏବଂ ଏମାନଙ୍କୁ ପରିବର୍ତ୍ତନ କରିବାକୁ ପଡ଼ିବ, ଏହା ମୋର ଦାୟିତ୍ୱ। ଏବେ ଯାଇ ଦୁଆ ବାହାରିବ ଏବଂ ଦୁଆ ମିଳିବ। ଏବେ ତ ସମୟ ଦ୍ରୁତ ଗତିରେ ପରିବର୍ତ୍ତନ ଆଗକୁ ଗତି କରୁଛି, ଅତି ଆଡ଼କୁ ଯାଉଛି, କିନ୍ତୁ ସମୟ ପରିବର୍ତ୍ତନ ପୂର୍ବରୁ ତୁମେ ବିଶ୍ୱ ପରିବର୍ତ୍ତକ ଶ୍ରେଷ୍ଠ ଆତ୍ମାମାନେ ନିଜର ସ୍ୱ ପରିବର୍ତ୍ତନ ଦ୍ୱାରା ସମସ୍ତଙ୍କର ପରିବର୍ତ୍ତନର ଆଧାର ମୂରତ ହୁଅ, କାହିଁକି ନା ତୁମେମାନେ ହିଁ ବିଶ୍ୱର ଆଧାର ମୂରତ ଏବଂ ଉଦ୍ଧାର ମୂରତ ଅଟ। ତେଣୁ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଏହି ଲକ୍ଷ୍ୟ ରଖ ଯେ ମୋତେ ନିମିତ୍ତ ହେବାକୁ ପଡ଼ିବ। ଏଥିପାଇଁ କେବଳ ତିନୋଟି କଥା ସଂକଳ୍ପ ମାତ୍ରରେ ମଧ୍ୟ ନ ରହୁ, ଏଭଳି ପରିବର୍ତ୍ତନ କର। ଗୋଟିଏ ହେଲା ପରଚିନ୍ତନ, ଦ୍ୱିତୀୟରେ ପରଦର୍ଶନ, ସ୍ୱଦର୍ଶନ ପରିବର୍ତ୍ତେ ପରଦର୍ଶନ ନ ହେଉ, ତୃତୀୟରେ ପରମତ ବା ପରସଙ୍ଗ ବା କୁସଙ୍ଗ, ସର୍ବଦା ଶ୍ରେଷ୍ଠ ସଙ୍ଗ କର, କାହିଁକି ନା ସଙ୍ଗଦୋଷ ବହୁତ କ୍ଷତି କରିଥାଏ। ପୂର୍ବରୁ ମଧ୍ୟ ବାପଦାଦା କହିଥିଲେ, କେବଳ ଗୋଟିଏ ପର ଉପକାରୀ ହୁଅ, ଆଉ ତିନୋଟି ପର କାଟିଦିଅ, ପରଚିନ୍ତନ, ପରଦର୍ଶନ, ପରମତ ଅର୍ଥାତ୍ କୁସଙ୍ଗ ବା ଫାଲତୁ ସଙ୍ଗ। କେବଳ ପର ଉପକାରୀ ହୁଅ, ତେବେ ଯାଇ ଆଶୀର୍ବାଦ ବା ଦୁଆ ମିଳିବ ଏବଂ ଦୁଆ ଦେଇପାରିବ। ଯିଏ ଯାହା ବି ଦେଉ, କିନ୍ତୁ ତୁମେ ଦୁଆ ହିଁ ଦିଅ, ଏତିକି ସାହସ ଅଛି ତ? ଅଛି ସାହସ? ତେବେ ବାପଦାଦା ଚାରିଆଡ଼ର ସମସ୍ତ ସେଣ୍ଟରରୁ ଆସିଥିବା ପିଲାମାନଙ୍କୁ କହୁଛନ୍ତି, ଯଦି ତୁମେ ସମସ୍ତେ ସାହସ ରଖିବ, ଯିଏ ଯାହା ବି ଦେଉ କିନ୍ତୁ ଆମକୁ ଦୁଆ ହିଁ ଦେବାର ଅଛି। ତେବେ ବାପଦାଦା ଏହି ବର୍ଷ ସାହସ ରଖିବା କାରଣରୁ ଅତିରିକ୍ତ ସହଯୋଗ ମଧ୍ୟ ଦେବେ, କିଛି ଅଧିକ ସାହାଯ୍ୟ କରିବେ, କିନ୍ତୁ ଆଶୀର୍ବାଦ ସମସ୍ତଙ୍କୁ ଦେବାକୁ ହେବ, ଏଥିରେ କୌଣସି ଗୋଳମାଳ କରିବ ନାହିଁ। ବାପଦାଦାଙ୍କ ପାଖକୁ ତ ସାରା ରେକର୍ଡ ଆସୁଛି ନା, ସଂକଳ୍ପରେ ମଧ୍ୟ ଆଶୀର୍ବାଦ ବ୍ୟତୀତ ଅନ୍ୟ କିଛି ବି ନ ରହୁ। କ'ଣ ଅଛି ସାହସ? ଯଦି ଅଛି ତେବେ ହାତ ଉଠାଅ, ଦେଖ କରିବାକୁ ପଡ଼ିବ, କେବଳ ହାତ ଉଠାଇ ଦିଅ ନାହିଁ, କରିବ ତ? ମଧୁବନ ନିବାସୀ ଏବଂ ଟିଚରମାନେ କରିବ ତ? ଆଚ୍ଛା, ଏକ୍ସଟ୍ରା ମାର୍କସ୍ ଜମା କରିବ ତ? ଅଭିନନ୍ଦନ, କାହିଁକି ଜାଣିଛ? ବାପଦାଦାଙ୍କ ପାଖକୁ ଆଡଭାନ୍ସ ପାର୍ଟିବାଲା ବାରମ୍ବାର ଆସୁଛନ୍ତି। ସେମାନେ କହୁଛନ୍ତି, ଆମକୁ ତ ଆଡଭାନ୍ସ ପାର୍ଟିର ପାର୍ଟ ଦେଇଛନ୍ତି, ତାକୁ ତ ଆମେ କରୁଛୁ, କିନ୍ତୁ ଆମର ସାଥୀମାନେ ନିଜର ଆଡଭାନ୍ସ ସ୍ଥିତି କାହିଁକି କରୁନାହାନ୍ତି? ଏବେ ମୁଁ ତାଙ୍କୁ କ'ଣ ଉତ୍ତର ଦେବି, କ'ଣ ଉତ୍ତର ଦେବି? ତେବେ ତୁମମାନଙ୍କର ଆଡଭାନ୍ସ ସ୍ଥିତି ଏବଂ ଆଡଭାନ୍ସ ପାର୍ଟିବାଲାଙ୍କର ପାର୍ଟ ଉଭୟ ମିଶିଲେ ଯାଇ ସମାପ୍ତି ହେବ। ତେଣୁ ସେମାନେ ଯେତେବେଳେ ପଚାରୁଛନ୍ତି ମୁଁ ତାଙ୍କୁ କ'ଣ ଉତ୍ତର ଦେବି, କେତେ ବର୍ଷରେ ହେବ, ସବୁ ତ ପାଳନ କରିନେଲ, ସିଲଭର ଜୁବୁଲି, ଗୋଲ୍ଡେନ ଜୁବୁଲି, ଡାଇମଣ୍ଡ ଜୁବୁଲି ସବୁ ତ ପାଳନ କରିଦେଲ, ଏବେ ନିଜର ଆଡଭାନ୍ସ ସ୍ଥିତିର ସମାରୋହ ପାଳନ କର, ଏହାର ତାରିଖ ନିର୍ଦ୍ଧାର୍ଯ୍ୟ କର। ପାଣ୍ଡବମାନେ କୁହ, କ'ଣ ଏହାର କୌଣସି ତିଥି ନିର୍ଦ୍ଧାର୍ଯ୍ୟ ହେବ? କ'ଣ ହେବ? କ'ଣ ଅଚାନକ ହେବ ନା ଧୀରେ ଧୀରେ ହୋଇଯିବ? କୁହ, କିଛି ତ କୁହ, କ'ଣ କିଛି ଭାବୁଛ କି? ନିର୍ବେରକୁ ପଚରାଯାଉଛି, କ'ଣ ଏହାର ଉତ୍ସବ ପାଳନ ହେବ ନା ଅଚାନକ ହେବ? କ'ଣ ତୁମେ ଦାଦୀଙ୍କୁ ପଚାରୁଛ କି? ଏ ଦାଦି ଆଡ଼କୁ ଦେଖୁଛନ୍ତି ଯେ ଦାଦି କିଛି କୁହନ୍ତୁ, ତୁମେ କୁହ, ରମେଶକୁ କୁହାଯାଉଛି ତୁମେ ଶୁଣାଅ, ଶେଷରେ ତ ଏହା ହେବ ନିଶ୍ଚିତ। ଶେଷ ମଧ୍ୟ କେବେ? ଆପଣ ତାରିଖ କୁହନ୍ତୁ, ସେହି ତାରିଖ ଭିତରେ କରିନେବୁ। ଆଚ୍ଛା ବାପଦାଦା ଆଉ ଗୋଟିଏ ବର୍ଷ ଅତିରିକ୍ତ ସମୟ ଦେଉଛନ୍ତି, ସାହସ ରଖିଲେ ଅତିରିକ୍ତ ସାହାଯ୍ୟ ମିଳିବ, ଏତିକି କରିପାରିବ ନା? ପ୍ରଥମେ ଏହାକୁ କରି ଦେଖାଅ, ତାପରେ ବାବା ତାରିଖ ନିର୍ଦ୍ଧାର୍ଯ୍ୟ କରିବେ। ଆପଣଙ୍କର ନିର୍ଦ୍ଦେଶ ମିଳିଲେ ଏହି 2004 ବର୍ଷକୁ ଏହିଭଳି ପାଳନ କରିଦେବୁ, ଦାଦିମାନେ କହିଲେ। ଏହାର ଅର୍ଥ ହେଲା, ଏବେ ସୁଦ୍ଧା ସେତିକି ପ୍ରସ୍ତୁତି ହୋଇନାହିଁ, ତେଣୁ ଆଡଭାନ୍ସ ପାର୍ଟିକୁ ଏବେ ଆଉ ଏକ ବର୍ଷ ତ ରହିବାକୁ ପଡ଼ିବ ନା? ଆଚ୍ଛା, କାହିଁକି ନା ଏବେଠାରୁ ଯଦି ଲକ୍ଷ୍ୟ ରଖିବ, ଆମେ ନିଶ୍ଚିତ କରିବୁ, ତେବେ ବହୁତ କାଳର ପ୍ରାରବ୍ଧରେ ମିଶି ଯାଇପାରିବ, କାରଣ ବହୁତ କାଳର ମଧ୍ୟ ହିସାବ ରହିଛି ନା। ଯଦି ଶେଷରେ କରିବ ତେବେ ବହୁତ କାଳର ହିସାବ ଠିକ୍ ହେବ ନାହିଁ। ସେଥିପାଇଁ ଏବେଠାରୁ ଏହା ଉପରେ ଅଧିକ ଧ୍ୟାନ ଦିଅ। ଆଚ୍ଛା, ଏବେ ରୁହାନି ଡ୍ରିଲ୍ ସମସ୍ତଙ୍କର ମନେ ଅଛି ତ? ଗୋଟିଏ ସେକେଣ୍ଡ ଭିତରେ ନିଜର ପୂର୍ବ ସ୍ଥିତିରେ ସ୍ଥିତ ହୋଇ ପରମଧାମ ନିବାସୀ ବାବାଙ୍କ ସହିତ ଲାଇଟ୍ ହାଉସ୍ ହୋଇ ବିଶ୍ୱକୁ ଲାଇଟ୍ ଦେଇପାରିବ, ତେବେ ଗୋଟିଏ ସେକେଣ୍ଡ ଭିତରେ ଦେଶ ବିଦେଶ ଯେଉଁଠି ବି ଶୁଣୁଛ ବା ଦେଖୁଛ ସମସ୍ତେ ଲାଇଟ୍ ହାଉସ୍ ହୋଇ ସାରା ବିଶ୍ୱରେ ଚାରିଆଡ଼ର ସର୍ବାତ୍ମାଙ୍କୁ ଲାଇଟ୍ ଦିଅ, ସକାଶ ଦିଅ, ଶକ୍ତି ଦିଅ। ଆଚ୍ଛା, ଚାରିଆଡ଼ର ବିଶ୍ୱର ପୂର୍ବଜ ଏବଂ ପୂଜ୍ୟ ଆତ୍ମାମାନଙ୍କୁ ସର୍ବଦା ଦାତା ହୋଇ ସମସ୍ତଙ୍କୁ ଆଶୀର୍ବାଦ ଦେଉଥିବା ମହାଦାନୀ ଆତ୍ମାମାନଙ୍କୁ ସର୍ବଦା ଦୃଢ଼ତା ଦ୍ୱାରା ସୁପରିବର୍ତ୍ତନ ଆଧାରରେ ସମସ୍ତଙ୍କର ପରିବର୍ତ୍ତନ କରୁଥିବା ବିଶ୍ୱ ପରିବର୍ତ୍ତକ ଆତ୍ମାମାନଙ୍କୁ ସର୍ବଦା ଲାଇଟ୍ ହାଉସ୍ ହୋଇ ସର୍ବ ଆତ୍ମାଙ୍କୁ ଲାଇଟ୍ ଦେଉଥିବା ସମୀପ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଆଶୀର୍ବାଦ ସହିତ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ 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 ବାବା ଦାଦିଜୀ ଏବଂ ଦାଦି ଜାନକୀଜୀଙ୍କ ସହିତ। ଭଲ କଥା, ଦୁଇ ଜଣ ଦାଦି ବହୁତ ଭଲ ପାଳନ ଦେଉଛ, ଭଲ ଭାବରେ ପାଳନ ହେଉଛି ନା? ସମସ୍ତଙ୍କଠାରୁ କେତେ ଦୁଆ ମିଳୁଛି, ସମସ୍ତଙ୍କୁ ଖୁସି ଲାଗୁଛି। ଦୁଇଜଣ ଯାକ ଦାଦି ବାପଦାଦାଙ୍କ ଗଳାରେ ଲାଗିଲେ ଯେପରି ଏହାକୁ ଦେଖି ତୁମମାନଙ୍କୁ ଖୁସି ଲାଗୁଛି, ସେହିପରି ଏମାନଙ୍କ ଭଳି ହୋଇଗଲେ କେତେ ଖୁସି ଲାଗିବ। କାହିଁକି ନା ବାପଦାଦା ଯେହେତୁ ଏମାନଙ୍କୁ ନିମିତ୍ତ କରିଛନ୍ତି, ତେବେ ନିଶ୍ଚିତ କିଛି ବିଶେଷତା ଥିବ, ସେଥିପାଇଁ ତ ନିମିତ୍ତ କରାଯାଇଛି ନା। ଏବଂ ସେହି ବିଶେଷତାଗୁଡ଼ିକ ତୁମ ସମସ୍ତଙ୍କ ଭିତରେ ଯଦି ଆସିଯିବ ତେବେ କ'ଣ ହେବ? ତୁମର ରାଜ୍ୟ ଆସିଯିବ। ବାପଦାଦା ଯେଉଁ ତାରିଖ ନିର୍ଦ୍ଧାର୍ଯ୍ୟ କରିଛନ୍ତି ନା, ତାହା ଆସିଯିବ। ଏବେ ସମସ୍ତଙ୍କର ମନେ ଅଛି ତ? ଏହାର ଡେଟ୍ ଫିକ୍ସ କରିବାକୁ ପଡ଼ିବ। ପ୍ରତ୍ୟେକ ପିଲା ଭାବ ଯେ ମୋତେ ହିଁ ଏହାର ଡେଟ୍ ଫିକ୍ସ କରିବାକୁ ପଡ଼ିବ। ଏହିଭଳି ଯଦି ସମସ୍ତେ ନିମିତ୍ତ ହୋଇଯିବ ତେବେ ବିଶ୍ୱର ନବନିର୍ମାଣ ହୋଇଯିବ। ତେବେ ନିମିତ୍ତ ଭାବ ହିଁ ସର୍ବଗୁଣର ଖଣି ଅଟେ। କେବଳ ସବୁ ସମୟରେ ଯଦି ଏହି ନିମିତ୍ତ ଭାବ ରହିବ ତେବେ ଅନ୍ୟ ସବୁ ଗୁଣଗୁଡ଼ିକ ସହଜରେ ଆସିଯିବ। କାହିଁକି ନା ନିମିତ୍ତ ଭାବ ଭିତରେ ମୁଁ ପଣିଆ ନାହିଁ, ଏବଂ ଏହି ମୁଁ ପଣିଆ ହିଁ ତୁମକୁ ହଲଚଲରେ ନେଇ ଆସୁଛି। ନିମିତ୍ତ ହେବା ଦ୍ୱାରା ମୋର ପଣିଆ ମଧ୍ୟ ସମାପ୍ତ ହୋଇ ତୋର ତୋର ହୋଇଯିବ ଏବଂ ତୁମେ ସହଜ ଯୋଗୀ ହୋଇଯିବ। ତେବେ ସମସ୍ତଙ୍କର ଦାଦିମାନଙ୍କ ପ୍ରତି ସ୍ନେହ ରହିଛି, ବାପଦାଦାଙ୍କ ପ୍ରତି ମଧ୍ୟ ସ୍ନେହ ଅଛି। ତେଣୁ ଏହି ସ୍ନେହର ପ୍ରତିଦାନ ହେଲା ବିଶେଷତାଗୁଡ଼ିକରେ ସମାନ ହେବା। ତେଣୁ ଏହିଭଳି ଲକ୍ଷ୍ୟ ରଖ, ସେମାନଙ୍କର ବିଶେଷତା ସହିତ ନିଜର ବିଶେଷତାକୁ ନିଶ୍ଚିତ ସମାନ କରିବୁ। ଯାହା ଭିତରେ ବି କିଛି ବିଶେଷତା ଥିବାର ଦେଖୁଛ ତେବେ ତୁମକୁ ଅନୁକରଣ କରିପାରିବ। ଯଦି ଆତ୍ମାକୁ ବା ବ୍ୟକ୍ତିକୁ ଦେଖିବ ତେବେ ବିଶେଷତା ଏବଂ ଅବତରଣ ଆକର୍ଷଣ ଉଭୟ ଦେଖାଯିବ। ତେଣୁ ବିଶେଷତାକୁ ଦେଖ ଏବଂ ସେଥିରେ ସମାନ ହୁଅ। ଆଚ୍ଛା, ବାବାଙ୍କର ବରଦାନ, ନିଶ୍ଚୟର ଅଖଣ୍ଡ ରେଖା ଦ୍ୱାରା ନମ୍ବର ୱାନ୍ ଭାଗ୍ୟ ତିଆରି କରୁଥିବା ବିଜୟର ତିଳକଧାରୀ ହୁଅ। ନିଶ୍ଚୟର ଅଖଣ୍ଡ ରେଖା ଦ୍ୱାରା ନମ୍ବର ୱାନ୍ ଭାଗ୍ୟ ତିଆରି କରୁଥିବା ବିଜୟର ତିଳକଧାରୀ ହୁଅ। ଯେଉଁମାନେ ନିଶ୍ଚୟ ବୁଦ୍ଧି ସନ୍ତାନ, ସେମାନେ କେବେ ହେଲେ କେମିତି କିପରିର ବିସ୍ତାରକୁ ଯାଆନ୍ତି ନାହିଁ। ସେମାନଙ୍କର ନିଶ୍ଚୟର ଅତୁଟ ରେଖା ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ସ୍ପଷ୍ଟ ଦେଖାଯାଉଥାଏ। ସେମାନଙ୍କର ନିଶ୍ଚୟର ରେଖା ମଝିରେ ମଝିରେ ଖଣ୍ଡିତ ହୋଇନଥାଏ। ଏହିଭଳି ରେଖା ଥିବା ଆତ୍ମାର ମସ୍ତକରେ ଅର୍ଥାତ୍ ସ୍ମୃତିରେ ସର୍ବଦା ବିଜୟର ତିଳକ ଦେଖିବାକୁ ମିଳିଥାଏ। ସେମାନେ ଜନ୍ମ ହେବା ମାତ୍ରକେ ସେବାର ଦାୟିତ୍ୱର ମୁକୁଟଧାରୀ ହୋଇଥାନ୍ତି, ସର୍ବଦା ଜ୍ଞାନ ରତ୍ନରେ ହିଁ ଖେଳୁଥାନ୍ତି, ସର୍ବଦା ଯୋଗର ଏବଂ ଖୁସିର ଝୁଲଣାରେ ଝୁଲି ଝୁଲି ଜୀବନ କଟାଉଛନ୍ତି। ଏହା ହିଁ ହେଉଛି ନମ୍ବର ୱାନ୍ ଭାଗ୍ୟର ରେଖା। ଆଜିର ସ୍ଲୋଗାନ, ବୁଦ୍ଧିରୂପୀ କମ୍ପ୍ୟୁଟରରେ ଫୁଲ୍ଷ୍ଟପ୍ ଅର୍ଥାତ୍ ବିନ୍ଦୁର ମାତ୍ରା ଆସିବା ଅର୍ଥ ପ୍ରସନ୍ନଚିତ ସ୍ଥିତିରେ ରହିବା। ବୁଦ୍ଧିରୂପୀ କମ୍ପ୍ୟୁଟରରେ ଫୁଲ୍ଷ୍ଟପ୍ ଅର୍ଥାତ୍ ବିନ୍ଦୁର ମାତ୍ରା ଆସିବା ଅର୍ଥାତ୍ ଅର୍ଥ ପ୍ରସନ୍ନଚିତ ସ୍ଥିତିରେ ରହିବା। ସୂଚନା, ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ମାସର ତୃତୀୟ ରବିବାର, ତେଣୁ ସନ୍ଧ୍ୟା 6:30 ଠାରୁ 7:30 ପର୍ଯ୍ୟନ୍ତ ସବୁ ଭାଇ ଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ଯୋଗାଭ୍ୟାସ ସମୟରେ ଏହି ଶୁଭ ସଂକଳ୍ପ କରିବେ ଯେ ମୁଁ ଆତ୍ମା ଅଟେ, ମୋଠାରୁ ପବିତ୍ରତାର କିରଣ ବାହାରି ସାରା ବିଶ୍ୱକୁ ପବିତ୍ର କରୁଛି, ମୁଁ ମାଷ୍ଟର ପତିତ ପାବନୀ ଆତ୍ମା ଅଟେ। ଏହି ଶୁଭ ସଂକଳ୍ପ କରିବେ ଯେ ମୁଁ ଆତ୍ମା ଅଟେ, ମୋଠାରୁ ପବିତ୍ରତାର କିରଣ ବାହାରି ସାରା ବିଶ୍ୱକୁ ପବିତ୍ର କରୁଛି, ମୁଁ ମାଷ୍ଟର ପତିତ ପାବନୀ ଆତ୍ମା ଅଟେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି। ओम शांति।